ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରି ଜାମ୍ମୁ କାଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ। ଏହି ଘଟଣାକୁ ଜାମ୍ମୁ କାଶ୍ମୀରବାସୀ ସ୍ୱତଃସ୍ଫୂର୍ତ୍ତ ଭାବେ ନିନ୍ଦା କରିବା ସନ୍ତାସବାଦ ଅନ୍ତର ପୂର୍ବ ସୂଚନା ବୋଲି କହିଲେ ମୁଖ୍ୟମନ୍ତ୍ରୀ। 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ଚୁକ୍ତି ସ୍ୱାକ୍ଷର କଲା ଭାରତ। ସମଗ୍ର ଦେଶରେ ଆସନ୍ତା 1 କାର୍ଯ୍ୟକାରୀ ହେବ ଜ୍ଞାନ ପୋଷ୍ଟ ସେବା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 19 ବର୍ଗରେ 149 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ସେଥିମଧ୍ୟରେ 7 ପଦ୍ମ ବିଭୂଷଣ, 19 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ବିଶିଷ୍ଟ ଭାଓଲିନ୍ ବାଦକ ଏବଂ କମ୍ପୋଜର ଡକ୍ଟର ଏଲ୍ ସୁବ୍ରମଣିଆନ୍ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିଷ୍ଟ ଏନ୍ ନାଗେଶ୍ୱର ରେଡ୍ଡି, ପ୍ରସାର ଭାରତୀର ଅଧ୍ୟକ୍ଷ ଏ ସୂର୍ଯ୍ୟକୁମାର, ଚଳଚ୍ଚିତ୍ର ଅଭିନେତା ଅନନ୍ତ ନାଗ, ନନ୍ଦମୁରୀ ବାଳକ୍ରିଷ୍ଣନ୍ ଏବଂ ଏସ୍ ଅଜିତ କୁମାର, ଭାରତନାଟ୍ୟମ୍ର ନୃତ୍ୟଶିଳ୍ପୀ ଶୋଭା ଚନ୍ଦ୍ରକୁମାର ଓ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ପିଆର୍ ଶ୍ରୀଜେଶ ପ୍ରମୁଖଙ୍କୁ ସମ୍ମାନିତ କରାଯାଉଛି। ଓଡ଼ିଶାରୁ ଅଦୈତ୍ୟ ଚରଣ ଗଡ଼ନାୟକ, ଡାକ୍ତର ଅଶୋକ କୁମାର ମହାପାତ୍ର, ଦୁର୍ଗାଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଅଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରି ଏକ ପ୍ରସ୍ତାବ ଆଜି ପାରିତ ହୋଇଛି। ପହଲଗାମ ଆକ୍ରମଣ ଘଟଣା ଉପରେ ଆଜି ଗୃହରେ 3 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଯାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଅମାନବୀୟ, ନୃଶଂସ ଓ ଭୀରୁତାର ପରିଚୟ ବୋଲି ସଦସ୍ୟମାନେ ଆଲୋଚନା କାଳରେ ମତବ୍ୟକ୍ତ କରିଥିଲେ। ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରର ସଦସ୍ୟଙ୍କ ପ୍ରତି ସମବେଦନା ପ୍ରକାଶ କରାଯାଇଥିଲା। ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣବଳୀ ଦେଇଥିବା ସୟଦ ଅଦିଲ ହୁସେନଙ୍କ ସାହସିକ କାର୍ଯ୍ୟ ଏବଂ ଘଟଣା ପରେ ଜାମ୍ମୁ କାଶ୍ମୀର ଲୋକମାନେ ପ୍ରଦର୍ଶନ କରିଥିବା ଦୃଢ଼ ଏକତାକୁ ସଦସ୍ୟମାନେ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କୂଟନୈତିକ ପଦକ୍ଷେପଗୁଡ଼ିକୁ ସଦସ୍ୟମାନେ ସମର୍ଥନ କରିଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ, ପିପୁଲ କନ୍ଫରେନ୍ସ ନେତା ସଜଦ ଗନି ଲୋନ୍, ବିଜେପି ନେତା ସୁନୀଲ ଶର୍ମାଙ୍କ ସମେତ ଅନ୍ୟାନ୍ୟ ଦଳର ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ସେଠାରେ ସନ୍ତାସବାଦୀ କାର୍ଯ୍ୟକଳାପ ଆରମ୍ଭ ହେବା ଦିନଠାରୁ ପ୍ରଥମଥର ପାଇଁ ପହଲଗାମ ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ଲୋକମାନେ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାରେ ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ଶ୍ରୀ ଅବଦୁଲ୍ଲା ପହଲଗାମ ଆକ୍ରମଣ ଘଟଣା ପରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଜନସାଧାରଣ ଯେପରି ଏହାର ନିନ୍ଦା କରିଛନ୍ତି ତାହା ସନ୍ତାସବାଦ ଅନ୍ତ ହେବାର ପ୍ରାରମ୍ଭିକ ସୂଚନା ଦେଉଥିବା କହିଛନ୍ତି। ସନ୍ତାସବାଦର ଅନ୍ତ ପାଇଁ କାଶ୍ମୀରବାସୀମାନେ ଏକାଠି ହୋଇ ସ୍ୱର ଉତ୍ତୋଳନ କରିବା ଅଭୂତପୂର୍ବ। ଲୋକମାନେ ଏହିପରି ଏକାଠି ହେଲେ ସନ୍ତାସବାଦର ଅନ୍ତ ହେବ ବୋଲି ଶ୍ରୀ ଅବଦୁଲ୍ଲା ଆଶା ବ୍ୟକ୍ତ କରିଛନ୍ତି।
ମେରେ ପାସ୍ ଅଲ୍ଫାଜ ନହିଁ ଥେ କି ମେ କ୍ୟା କହକେ ଉନକେ ଘରୱାଲୋଁ ସେ ମାଫି ମାଙ୍ଗୁ। ୟହାଁ କି ଟୁରିଜମ କେ ମିନିଷ୍ଟର କି ହୈସିୟତ ସେ ମୈନେ ଇନ ଲୋଗୋଁ କୋ ଦାୱତ ଦି ଥି ୟହାଁ ଆନେ କି। ମେଜବାନ ହୋତେ ହୁଏ ମେରି ଜିମ୍ମେଦାରି ଥି କି ସହି ସଲାମତ ମେ ଇନ୍ହେ ୟହାଁ ସେ ୱାପସ ଭେଜୁଁ, ନହିଁ ଭେଜ ପାୟା ଔର ମାଫି ମାଙ୍ଗନେ କେ ଅଲ୍ଫାଜ ନହିଁ ଥେ।
ଭାରତ ଆଜି ଫ୍ରାନ୍ସ ସହ 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଦୁଇ ଦେଶର ସରକାରଙ୍କ ମଧ୍ୟରେ ଏଥିପାଇଁ କରାଯାଇଥିବା ଚୁକ୍ତିପତ୍ରକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସର ସେନା ବିଭାଗର ମନ୍ତ୍ରୀ ସେବାଷ୍ଟିନ୍ ଲେକର୍ନୁ ଆଜି ନୂଆଦିଲ୍ଲୀରେ ସ୍ୱାକ୍ଷର କରିଛନ୍ତି। କିଣାଯିବାକୁ ଥିବା 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ମଧ୍ୟରେ 22 ବିମାନ ଏକକ ଚାଳକଭିତ୍ତିକ ହୋଇଥିବାବେଳେ 4 ବିମାନରେ 2 ଚାଳକଙ୍କ ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ନୌବାହିନୀର ଆବଶ୍ୟକତା ଅନୁଯାୟୀ ଏହି ବିମାନଗୁଡ଼ିକୁ ନିର୍ମାଣ କରାଯାଇଛି। 2030 ସୁଦ୍ଧା ସମସ୍ତ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଯୁଦ୍ଧ ବିମାନଗୁଡ଼ିକର ଚାଳନା ପାଇଁ ପ୍ରଶିକ୍ଷଣ, ଆନୁଷଙ୍ଗିକ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର ଓ ବିମାନଗୁଡ଼ିକୁ ନେବା ଆଣିବା କରାଯିବା ପାଇଁ ବ୍ୟବସ୍ଥା ଫ୍ରାନ୍ସ ପକ୍ଷରୁ ଯୋଗାଇ ଦିଆଯିବ। ଏହାବ୍ୟତୀତ ଯୁଦ୍ଧ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ, ମରାମତି ଓ ଅନ୍ୟାନ୍ୟ ସୁବିଧା ଫ୍ରାନ୍ସ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଚୁକ୍ତି କରାଯାଇଛି। ଏହି ଚୁକ୍ତି ଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଭାରତୀୟ ନୌସେନାର ଶକ୍ତି ବହୁଗୁଣିତ ହେବ। 26/11 ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହିଉର୍ ହୁସେନ ରାଣାଙ୍କ ଏନ୍ଆଇଏ ହେପାଜତ ଅବଧିକୁ ଆଉ 12 ଦିନ ବୃଦ୍ଧି କରାଯାଇଛି। ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ଏଜେନ୍ସି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ରାଣାଙ୍କ 18-ଦିନିଆ ଏନ୍ଆଇଏ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ଆଇନସେବା ପ୍ରାଧିକରଣ ଦ୍ୱାରା ନିଯୁକ୍ତ ଆଇନଜୀବୀ ପିୟୁଷ ସଚଦେବ ଶ୍ରୀ ରାଣାଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶବ୍ୟାପୀ ଡାକଘର ମାଧ୍ୟମରେ ସୁଲଭ ମୂଲ୍ୟରେ ବହି ଏବଂ ଅଧ୍ୟୟନ ସାମଗ୍ରୀ ଉପଲବ୍ଧ ହେବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜ୍ଞାନପୋଷ୍ଠ ସେବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେବା ଅଧୀନରେ ପଠାଯାଇଥିବା ପୁସ୍ତକ ଏବଂ ଶିକ୍ଷା ସାମଗ୍ରୀକୁ ଭୂପୃଷ୍ଠ ମାଧ୍ୟମରେ ପରିବହନ କରାଯିବ। ଶସ୍ତା ଦରରେ ଏହା ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମାସ ପହିଲାରୁ ଏହି ସେବାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜ୍ଞାନପୋଷ୍ଠ ସେବା ଜରିଆରେ ଦେଶର ଡାକଘରଗୁଡ଼ିକ ଜନସେବା ପ୍ରତି ନିଜର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛନ୍ତି। ଶିକ୍ଷା ସମ୍ଭଳକୁ ଅଧିକ ସୁଲଭ ଏବଂ ସୁବ୍ୟବସ୍ଥିତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କାନାଡ଼ାରେ ନୂତନ ସରକାର ନିର୍ବାଚନ ନେଇ ଆଜି ଭୋଟ୍ ଗ୍ରହଣ ଚାଲିଛି। 343 ସଦସ୍ୟ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। 172 ଆସନ ହାସଲ କରିଥିବା ଦଳ କିମ୍ବା ମେଣ୍ଟ ସରକାର ଗଠନ କରିବେ। ପାଖାପାଖି 28 ନିୟୁତ ପଞ୍ଜିକୃତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପ୍ରକ୍ରିୟାରେ ତଦାରଖ ଦାୟିତ୍ୱରେ ଥିବା ସ୍ୱାଧୀନ ସଂସ୍ଥା ଇଲେକ୍ସନ୍ କାନାଡ଼ା ଦ୍ୱାରା ନିର୍ବାଚନ ପରିଚାଳନା କରାଯାଉଛି। ମତଦାନ ଶେଷ ହେବାର 30 ମିନିଟ୍ ପରେ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଇଲେକ୍ସନ୍ କାନାଡ଼ା ୱେବ୍ସାଇଟ୍ରେ ପ୍ରକାଶ କରାଯିବ। ତେବେ ଭୋଟ୍ ଗଣତି ପରେ ପ୍ରକୃତ ଫଳାଫଳ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିଦାୟ ପରେ ଲିବେରାଲ୍ ପାର୍ଟିର ମାର୍କ କାର୍ନି ଏବଂ କଞ୍ଜରଭେଟିଭ୍ ପାର୍ଟିର ପିଏର୍ ପୋଇଲ୍ଭ୍ରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। ଗତ ମାର୍ଚ୍ଚ 14 ମାର୍କ କାର୍ନି 24ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସଂସଦ ଭଙ୍ଗ କାରଣରୁ ପୁନଃ ନିର୍ବାଚନ ଅନୁଷ୍ଠିତ ହେଉଛି। ପୂର୍ବ ସଂସଦରେ ଲିବେରାଲ୍ ଦଳ 152 ଆସନ ହାସଲ କରିଥିବା ବେଳେ 24 ଆସନ ଅକ୍ତିଆର କରିଥିବା ବାମପନ୍ଥୀ ପ୍ରଗତିଶୀଳ ଗୋଷ୍ଠୀ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ସହିତ ଏକ ବୁଝାମଣା ମାଧ୍ୟମରେ ଶାସନ କରୁଥିଲେ, କିନ୍ତୁ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ସହ ଏହି ଚୁକ୍ତି ଗତ ସେପ୍ଟେମ୍ବର ମାସରେ ଶେଷ ହୋଇଛି। ଅନ୍ୟପକ୍ଷରେ ବିରୋଧୀ କଞ୍ଜରଭେଟିଭ୍ ପାର୍ଟି 120 ଆସନ ହାସଲ କରିଥିଲା। ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ମତ୍ସ୍ୟଚାଷ କ୍ଷେତ୍ରରେ ଦେଶର ରପ୍ତାନୀକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଉତ୍ପାଦନରେ ମୂଲ୍ୟ ବୃଦ୍ଧି ଏବଂ ମୌଳିକ ଭିଭିଭୂମି ସୁଦୃଢ଼ କରିବାକୁ ପଡ଼ିବ। ମୁମ୍ବାଇରେ ଉପକୂଳ ରାଜ୍ୟ ସମ୍ମିଳନୀ 2025କୁ ଆଜି ଉଦ୍ଘାଟନ କରି ଶ୍ରୀ ସିଂହ ଏହା କହିଛନ୍ତି। ସେ କହିଛନ୍ତି ଗତ 2023-24 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 184 ଲକ୍ଷ ଟନ୍ରୁ ଅଧିକ ହୋଇ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ବିଶ୍ୱର ମୋଟ ମତ୍ସ୍ୟ ଉତ୍ପାଦନର ଏହା 8%। ଦେଶର 11,000 କିଲୋମିଟରରୁ ଅଧିକ ସମୁଦ୍ରକୂଳ ରହିଛି। ଏହା 9 ଉପକୂଳ ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପରିବ୍ୟାପ୍ତ। ଏହିସବୁ ଉପକୂଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମତ୍ସ୍ୟଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରାଯିବା ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସମ୍ପ୍ରତି ବିଭିନ୍ନ ଦେଶ ମଧ୍ୟରେ ଶୁଳ୍କ ବୃଦ୍ଧି ଜନିତ ପରିସ୍ଥିତି ଯୋଗୁଁ ଭାରତର ଅଧିକ ମତ୍ସ୍ୟ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି ଏବଂ ଏହାର ସୁଯୋଗ ନେବା ଉଚିତ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ଅବସରରେ ମତ୍ସ୍ୟ କ୍ଷେତ୍ରର ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ। ଏହି ଦିନିକିଆ ସମ୍ମିଳନୀରେ ମତ୍ସ୍ୟ ପଶୁପାଳ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂ ବାଘେଲ ଏବଂ ଜର୍ଜ କୁରିଆନ୍ଙ୍କ ସମେତ ଉପକୂଳବର୍ତ୍ତୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ରୋଗ ପ୍ରତିରୋଧକ କ୍ଷେତ୍ରରେ ଟିକାକରଣର ଭୂମିକା ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଏନ୍କେ ଅରୋଡା ଏବଂ ନୂଆଦିଲ୍ଲୀସ୍ଥିତ ଦୟାନନ୍ଦ ହସ୍ପିଟାଲର ଶିଶୁରୋଗ ଓ ନବଜାତ ଶିଶୁ ବିଭାଗ ମୁଖ୍ୟ ଡାକ୍ତର ସୁରେନ୍ଦ୍ର ସିଂ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଗତକାଲି ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 6 ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 140 ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରି ଜାମ୍ମୁ କାଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ। ଏହି ଘଟଣାକୁ ଜାମ୍ମୁ କାଶ୍ମୀରବାସୀ ସ୍ୱତଃସ୍ଫୂର୍ତ୍ତ ଭାବେ ନିନ୍ଦା କରିବା ସନ୍ତାସବାଦ ଅନ୍ତର ପୂର୍ବ ସୂଚନା ବୋଲି କହିଲେ ମୁଖ୍ୟମନ୍ତ୍ରୀ। 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ଚୁକ୍ତି ସ୍ୱାକ୍ଷର କଲା ଭାରତ। ସମଗ୍ର ଦେଶରେ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ହେବ ଜ୍ଞାନ ପୋଷ୍ଟ ସେବା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।